জয় শিরঘুনন্দন হে থরে জন্মিল বসুন্ধরা জয় শিরঘুনন্দন হে
থরে জন্মিলে বসুন্ধরা জয় শিরঘুনন্দন হে থরে জন্মিলে বসুন্ধরা জয় শিরঘুনন্দন হে
বিভব শুকুল কল হে উজ্জ্বল
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 উষাশীল ধরা ভরা জয় শিরঘুনন্দন হে
থরে জন্মিলে বসুন্ধরা
ব্যাধিসূত হস্তে বিপুল বনস্তে তাড়কি বধিল পরা
তাড়কি বধিল পরা আরে ভোলা তাড়কি বধিল পরা
বিজ্ঞানী কইবতে কইবল মুকতি
বিজ্ঞানী কইব্রতে কইবল মুকত
বিজ্ঞানী কইবতে কইবল মুকত
বিজ্ঞানী কইব্রত কইবল মুকত
দেইছ কমাণ ধরা জয় শিরঘুনন্দন হে
তরে জন্মিলে বসুন্ধরা জয় শিরঘুনন্দন হে
মরহর সরাস্তন ভঙ্গু ধরা সুকন্যা বিহিলা মালা
সুকন্যা বিহিলা মালা আরে ভোলা সুকন্যা বিহিলা মালা
পশু দর্পদলি পিতৃ সত্য পাড়ি
পশু দর্পদলি পিতৃ সত্য পাড়ি
অরণ্য কল যাতরা জয় শিরঘুনন্দন হে
তরে জন্মি এ বসুন্ধরা জয় শিরঘুনন্দন হে তরে জন্মি এ বসুন্ধরা জয় শিরঘুনন্দন হে
দণ্ডকারে তপি কাম বসে জপি মনোরথ কল পুরা
দণ্ডকারে তপি নাম দশে রপি মনোরথ কল পুরা
মিত্র সুতে মিত্র বাড়ি কল হত
মিত্র সুতে মিত্র বাড়ি কল হত
বন্ধ বাঁধিল সাগরা জয় শিরঘুনন্দন হে
তরে জন্মিলে বসুন্ধরা জয় শিরঘুনন্দন হে
বুঝিল না এইপরি রামচন্দ্র লীলা
বহুত লীলা করেছেন এই যে রামচন্দ্র সে আসি সভাজন মানকর আবাল বৃদ্ধ বনিতা মা মাউসী মানকর সমস্ত মঙ্গল বিধান করন্তু বলে আন্দে একবার
হরি বল আ
বুলান্দে একবার
হরি বল
লারে 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 লারে
বুঝিল না কপিল ঋষি কি ভাবে তপস্যা করেছিলে ভগবানকে দেখিবা পাই আমি সেই কপিল ঋষি তপস্যা আজ বর্ণনা করিবা
তাহলে কইছি শুনো
হ্যাঁ কো
শুনি বয়ে সুজন দেই করি মন আজ্ঞা কপিল ঋষি তপস্যা করি বিবর্ণন
কপিল ঋষি তপস্যা করি বিবর্ণন কপিল ঋষি তপস্যা করি বিবর্ণন
আজ্ঞা বসি করি শুণুথিবে বিদুষ বিবর আউ যাহা দোষ থিলে আজ্ঞা ক্ষমি বে মোহর সহজে অজ্ঞান মুহি কণ্ঠ হুয়ে রুদ আউ কোন গায়িত শিবি আপন কৃদ
গায়িত শিবি আপন কৃদ কোন গায়িত শিবি আপন কৃদ
বুঝিল বন্ধু দিনে কপিল মহর্ষি নিখুর তপস্যারে বসি জঙ্গল মধ্যে তপস্যা করুছন্তি
আচ্ছা কেমন তপস্যা কলে সে জঙ্গলটি কেমন হয়েছি
সে জঙ্গল কেমন হয়েছি আমার লেখিলে কি আছে
কেতে লেখিলে কোন গীতর যা আচ্ছা সে জঙ্গলটি কি ভালো শোভা দেখা যাচ্ছি আমি টিকে বর্ণনা হো উপেন্দ্র ভঞ্জ লেখিলে কবি সম্রাট উপেন্দ্র ভঞ্জ বৃহত ভানু 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 প্রভা তাপ নাহি মৃত তো মাড় 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 তিল তাতাই
মৃত তো মাড় 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 তিল তাতাই মৃত তো মাড় 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 তিল তাতাই
বহই নির্ঝর ঝর ঝর অবিরত বিশ্ব তরঙ্গ রঙ্গ রঙ্গণি সবিত
বিশ্ব তরঙ্গ রঙ্গ রঙ্গণি সবিত
ସେଇଭଳି ସେ ଜଙ୍ଗଲଟି ଶୋଭା ଦେଖାଯାଉଛି, କବି ବି ତାର ଉପମା କରିପାରୁନାହାନ୍ତି। ଆଚ୍ଛା, ଏଇଭଳି ଜଙ୍ଗଲରେ କପିଳ ଋଷି ତପସ୍ୟା କରୁଛନ୍ତି।
କପିଳ ମହର୍ଷି କରନ୍ତେ ତପସ୍ୟା, ବହୁ କାଳ ବିତି ଗଲା, ନୟନ ବୁଝିଣ କରି ଏକ ଜାନ ଜପିଲେ ଦେଖିଲେ ନେତ୍ରରେ ମୋହନ ମୁରଲି ଦାରି ଶିବ ଚଲାଞ୍ଚନ ଆରେ ଭୋଲା ଦାରି ଶିବ ଚଲାଞ୍ଚନ ଚିତେ କରି ଧ୍ୟାନ ସେହୁ ମହାମୁନ୍ୟ ଆହାର ନିଦ୍ରାତେ ଜିଣ ଆରେ ଭୋଲା ଆହାର ନିଦ୍ରାତେ ଜିଣ ଆହାର ନିଦ୍ରାତେ ଜିଣ ଆରେ ଭୋଲା ଆହାର ନିଦ୍ରାତେ ଜିଣ।
ବୁଝିଲ ବନ୍ଧୁ, ଏହିପରି ବହୁ କାଳ ବିତିଗଲା ପରେ ତାଙ୍କୁ ତାଙ୍କ ଉପରେ ଉଇହୁଙ୍କା ଆସିଲା। ତାପରେ
ଏଭଳି ତପସ୍ୟା କରିଛନ୍ତି ଯାହାଦ୍ୱାରା କି ଭଗବାନଙ୍କ ନାମ ଜପନ କରି କରି ସେ ଗୋଟେ ଉଇହୁଙ୍କା ପାଲଟି ଗଲେଣି।
ତାପରେ ଗଛଲତା ବି ମାଡି ଯାଇଛି।
ଆଚ୍ଛା, ତାପରେ ହେଲା କଣ?
ପକ୍ଷୀମାନେ ବି ବସା ବାନ୍ଧିଛନ୍ତି। ଏଇ ସମୟରେ ହୋଇଛି କଣ?
କଣ ହୋଇଛି
ନା, ବିରୂପାକ୍ଷ ଶବର ପକ୍ଷୀ ମାରିବାକୁ ସେ ଜଙ୍ଗଲ ମଧ୍ୟକୁ ଆସିଛି।
ଆଚ୍ଛା,
ତାପରେ ହେଲା କଣ?
କଣ ହେଲା?
ମନ ମଧ୍ୟରେ ମନ ମଧ୍ୟ ସବର ଯେ କର ଏଇ ବିଚାର, ଆଉ ଅନେକ ପକ୍ଷୀ ଅଛନ୍ତି ଏଠି କରି ଘର ହୋ
ଦୁଆରେ ବାହାଘର ହେଲା ସମ୍ପୁରରେ ଚଉଠି, ଭୁବନେଶ୍ୱରରେ ପୁଅ ଜନ୍ମ ହେଲା ତାକୁ ଥୋଇବି କୋଉଠି ହୋ
ରହ
କଣ ରହିବ
ଡାବର ଧୁଆରେ ବାହାଘର ହେଲା ପୁରୀରେ କଣ ସମ୍ପୁରରେ ହେଲା ତୁମର ଚଉଠି
ହଁ
ଭୁବନେଶ୍ୱରରେ ପୁଅ ଜନ୍ମ ହେଲା ତାକୁ ଥୋଇବ କୋଉଠି
ତାର ସେମିତି ପ୍ରମାଣ ଅଛି ନା ଆଉ
କଣ ପ୍ରମାଣ ଅଛି
ଆଉ
ହଇ ଗୋଟେ ଏଠି ବାହା ହେଲା
ହଁ
ଆଉ ଗୋଟେ ଏଠି ଚଉଠି ହେଲା ଆଉ ଗୋଟେ ପୁଅ ଜନ୍ମ ହେଲା
ଏଇ କଥା ବୁଝିପାରୁନ ମୁଁ କହୁଛି ଶୁଣ
ହଁ
ଆଏ ମୁଁ ଗୋଟେ ଛୋଟକାଟିଆ ଚାକିରିଟେ କରିଛି
ଛୋଟକାଟିଆ
ଚାକିରିଟେ କରିଛି
ସତ କଥା
ଗାଁ ଗଲେରେ ବିବାହର ହେଲା ଡକେଇ ନେଇଗଲେ
ହଁ ହଁ
ବିବାହର ଦୁଇ ଦିନ ହେଇଗଲା
ହଁ
ମାନେ ଚାକିରି ତ ଛୁଟି ବେଶୀ ଦିନ ଦେଉନାହାନ୍ତି
ହଁ
କ'ଣ କଲି ସାଙ୍ଗେ ସାଙ୍ଗେ ପଳେଇ ଆସିଲି
ହଁ
କୋଉଠି କହିଲ ମାନେ ଡାବରଧାର ବିବାହ ହେଲା ଆମ ଗାଁରେ ଆସିକି ଦୁଇ ଦିନ ରହିକି
ହଁ
ଚଉଠିଟା ଯେମିତି ସରିଯାଇଛି ଚାରି ଦିନ ପରେ ପଳେଇ ଆସିଲି
କୋଉଠିକି ଭୁବନେଶ୍ୱର ବଦଳି
ଭୁବନେଶ୍ୱରକୁ ପଳେଇ ଆସିଲି
ହଁ
ପୁରା ଟ୍ରାନ୍ସଫର ହେଇଗଲା
ହଁ
ଭୁବନେଶ୍ୱର କିଛି ଦିନ ଯାଇଛି ମାନେ ଏଇଟା ବୁଝିପାରୁନ ମାନେ ଯାହା ମାନେ ଯାହା ମାନେ ଯାହା
ଓ ପ୍ରେଗନେଟ ହେଇଥିବ
ସେଇ ମାନେ ହେଇଗଲେ ଆଉ କଣ ହେଇଗଲେ କିଛି ଦିନ ଯିବା ପରେ ପୁଅଟି ଜନ୍ମ ହେଲା
ହଁ
ମୁଁ ତ ସମ୍ପୁରେ ଚଉଠି କଲି
ହଁ
ଆଗ ଡାବରଧାରେ ବିବାହ ହେଇଥିଲି ଆସିକି ଭୁବନେଶ୍ୱର ରହିଲି ପୁଅ ଜନ୍ମ ହେଲା
ହଁ
କଣ ଖରାପ କଣ ହେଲା ମୋ କହିବାଟା
ତାପରେ ପୁଅ ଜନ୍ମ ହେଲା ପରେ ଆଉ କୋଉଠି ବଦଳି ହେଇଗଲ
ନାଇଁ ସେଇଟା ରହିଛି ବର୍ତ୍ତମାନ
ହଁ ତାହେଲେ ଏଇ କଥା ତୁମେ ଏମିତି କହୁଛ
ଠିକ ବାଟରେ ଅଛି ମତେ ଜଗିବନି ଝୋଟ ଉଠେଇ ଦେବି
ଆମ
ବାରି ଆଡେ କପା ଲୋ ଆମ ବାରି ଆଡେ କପା ମୁଁ ନାଚ କରି ଆଜି ଘରକୁ ଫେରିଲେ ମାଇପୁଅ ଡାକିବ ବାପା
ହୋ ମାଉଜା
ତୁମେ ନାଚ କରି ଘରୁ ଫେରିଲେ ତୋ ମାଇପୁଅ ତୁମକୁ ବାପା ଡାକୁଛି
ତାର ପ୍ରମାଣ ଅଛି ନା ଆଉ
କି ଅଯୋଗ୍ୟ କଥା ଗୁଡା କହୁଛ କି
କହିବି
ହଁ
ମୁଁ ଯଦି ତାର ପ୍ରମାଣ ଦିଏ
ତୁମେ ଯାହା କହିବ ମୁଁ ତାହା କରିବି
ମୁଁ ଯାହା କହିବି ସେଇଆ କରିବ ତ
ହଁ
ଆଏ କଣ ହେଇଛି କି ବୁଝିଲ ସାଧୁ ଭାଇ ମୁଁ ଦିନେ ନାଚ କରି ଗଲା ଆସି ଗୋଟେ ରାତି ହେଇଗଲାଣି ଗୋଟେ ରାତି ଯେତେବେଳେ ହେଲା ଘରେ ଯାଇ ପହଞ୍ଚିଗଲି
ଆଚ୍ଛା
ଯାଇ ଦୁଆର କବାଟ ବାଡ଼େଇଲି ଘରେ କିଏ ଅଛି କବାଟ ଖୋଲ କବାଟ ଖୋଲ
କେହି ଶୁଣିଲେନି ଆଉ
କେହି ଶୁଣିଲେନି ଆଚ୍ଛା କଣ କରିବି ଆହୁରି ଡାକିଲି ତାପରେ
ଆହୁରି ଡାକିଲି
ଆରେ କିଏ ଅଛି କବାଟ ଖୋଲ ଧମକ ଦେଲି
ବଡ ବାଟରେ
ମୋ ୱାଇଫ ମାନେ ସ୍ତ୍ରୀ ମାନେ ବାହାରି ଯା
କଣ କହିଲେ
ୱାଇଫ ମାନେ ସ୍ତ୍ରୀ ମାନେ ବାହାରି ଯା ମାନେ ମାଇପୁଅ ମୋର
ସବୁ ତ ଗୋଟିଏ ୱାର୍ଡ
ହଁ ମୁଁ କହିଲି କହିଲେ କହିଲେ ବାପାଟା ଶୁଣି କବାଟ ଖୋଲ ବାପାଟା ଶୁଣି କବାଟ ଖୋଲ ବାପାଟା ଶୁଣି କବାଟ ଖୋଲ ସେଠି ବାପା କାହାକୁ ଡାକୁଥିଲେ
ତମକୁ କହୁଥିଲି
ଆଉ କାହାକୁ ଡାକିଲି
ପିଲାମାନେ ଉଠେଇ କହୁଥିଲେ
ପିଲାମାନେ ସବୁ ଘୁଙ୍ଗୁଣି ମାରୁଛନ୍ତି କଥା ଭିତରେ ଘୋଡ଼ି ହେଇକି
ତାହେଲେ ଏଇଠି ତୁମେ ସ୍ତ୍ରୀ ତୁମକୁ ବାପା ଡାକିଲେ
ଡାକିଛି ନା ଆଉ ମୁଁ ଯାହା କହିବି ସେଇଆ କରିବାକୁ ପଡିବ ଆଉ
କଣ
ମୁଁ ଯାହା କହିବି ସେଇଆ କରିବାକୁ ପଡିବ
ହଉ ଆଉ ଟିକେ ଗଲେ କରିଲେ ହବ
ପ୍ରଶ୍ନ ଉଠୁନି ଅଳ୍ପ ତ କରିବୁ
ହଉ ତୁମେ ଯାହା କହିବୁ କରିବି
ମୁଁ ମାନେ ପାଳି ଦେବି ତୁମେ ପାଳି ଧରିବୁ
କଣ ମୁଁ ପାଳି
ହଁ ପାଳିଆ ହବାକୁ ପଡିବ
ହଉ ତୁମେ ଯାହା କହିବ କରିବ।
ତମେ 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 ହୋ ତମେ ତମେ ତମେ
ତମେ ତମେ ତମେ ହୋ ତମେ ତମେ ତମେ
ଜୟ ଜୟ ନାରାୟଣ ଲୀଳାଚଳ ମୁଦ୍ରା
ତମେ 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 ହୋ ତମେ ତମେ ତମେ
ଅନନ୍ତ ନାଗ ପୋଡ଼େ ଯାହାର ଯୋଗ ନିଦ୍ରା
ତମେ 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 ହୋ ତମେ ତମେ ତମେ
ଆକାଶରେ ଉଡ଼ାଜାହାଜ କିଏ ଚଳାଉଛି
ତମେ 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 ହୋ ତମେ ତମେ ତମେ
ଏଇ ଗାଁରେ ଇଲିଶିମାନ କିଏ ସେ ଖୁନ୍ଦିଛି
ତମେ 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 ହୋ ତମେ ତମେ ତମେ
ଜଙ୍ଗଲ ପାହାଡ଼ ମାନ କିଏ ଜଗି ଅଛି
ତମେ 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 ହୋ ତମେ ତମେ ତମେ
ଭାଇ ଆମ ବାପା ଜଗନ୍ନାଥ ତମ ବାପା କିଏ
ନାଇଁ ନାଇଁ ମୁଁ ଏତେ କହିବିନି
କାଇଁ କଣ ମୁଁ ଖରାପ କହିଲି
ତମକୁ କଣ ମୁଁ ବାପା ଡାକିବି
ଆରେ ମୋ ଘରେ ମାଇ ପମର ଡାକୁଛି ୱାଇଫାଇ କି ଡାକିଦେଲେ କଣ ନାଇଁ
ନାଇଁ ନାଇଁ ମୁଁ ଚେତା କରିବିନି
ଆଉ କଣ କରିବି
ମୁଁ କହିବି ଆମେ ଆମେ
ଆମେ ଆମେ ଆମେ ହୋ ଆମେ ଆମେ ଆମେ
ଆମେ ଆମେ ଆମେ ହୋ ଆମେ ଆମେ ଆମେ
ଆଉ ବନ୍ଦଇଶି ବଂଶୀଧାରୀ କମଳାଙ୍କ ପତି
ଏ ଆମେ ଏ ଆମେ ଏ ଆମେ ଆମେ ଆମେ
ଶୁଣେ ବରଦାୟ ରାବଣ ରାତି
ଏ ଆମେ ଏ ଆମେ ଏ ଆମେ 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 ହୋ ଆମେ ଆମେ ଆମେ
ଆଜ୍ଞା ସଡ଼କରେ ଗାଡି ମାନ କିଏ ଚଳାଉଛି
ଏ ଆମେ ଏ ଆମେ ଏ ଆମେ ଆମେ
ଭାରତର ସରକାର ଆଜି କିଏ ସେ ହୋଇଛି
ଏ ଆମେ ଏ ଆମେ ଏ ଆମେ ଆମେ
ଖାଦ୍ୟ ଦ୍ରବ୍ୟ କିଏ ଯୋଗାଉଛି
ଏ ଆମେ ଏ ଆମେ ଆମେ
ସବୁ ଲୋକଙ୍କୁ ଖାଦ୍ୟ ରାନ୍ଧି କିଏ ସେ ଦଉଛି
ଏ ଆମେ ଏ ଆମେ ଆମେ
ଲୋକ ଝାଡା ଗଲେ କିଏ ସେ ପୋଛୁଛି
ତମେ